ॐ नमो भगवते वासुदेवाय। श्रीमद् भागवत अष्टम स्कन्ध चतुर्दश अध्याय। शुक चरण करे धरी बोले परीक्ष दंड धारी। परीक्षित उवाच भूमुनि तुम्भ मुख सुनी दुर्गम असंभव वाणी। संशय कलि मुहि चित्ते से कथा कह मुनि मोते। बलिर यज्ञ भग्न अर्थे बामन जन्मिले के मन्ते। काहार तप कर्म बले जन्म लभिले काहा कोळे। धरणी तिनि पाद दाने बलि कि छळिले बामने। से पूर्ण स्वभावे ईश्वर अशेष द्रव्ये अधिकार। कृपण प्राय ताकु धरि किंपा बांधिले नर हरि। हेमंत राजा वाक्य शुणी शुक कहन्ति मंजुवाणी। शुक उवाच शुण हे अभिमन्युसुत अद्भुत कृष्ण रचरित। जे मन्ते विप्र रूप छळे बळि कि चापिले पाताळे। पूर्वे जे देवासुर रणे युद्धे जीणिले देवगणे। बळि सहिते मरि गले शेषे दानवे जेते थिले। बळिर मृत्यु पिंड नेइ पश्चिम गिरि पृष्ठे थोइ। शुक्रंकु आणि गौरवे विश्वासी कहिले दानवे। असुरंकर भाव घेनि शुक्र जे मृत संजीवनी। मंत्रे जी आईले तक्षणे जे अबा मरिथिले रणे। सकळे उठिले तक्षणे नमिले शुक्रंक चरणे। हरि हरि बोल। बोइले शुक्र मुख चाही अनाथ होइलु गोसाई। देवे जे अमृत भक्षणे अमर होइ घोर रणे। आम्भंकु मारिगले सर्वे तुम्भे जीवन देल एबे। तुम्भे जे आम्भर सहाय एबे हो कि करिबु कह। एमन्ते असुरंक वाक्ये शुक्र चिंतिले बसिएके। विचार करि शुद्ध चित्ते कहन्ति बळिर अग्रते। तुमहा यज्ञ बेगे कर जेमन्ते जिणिबु अमर। एमन्ते गुरु वाक्य शुणि बळि यज्ञर विधि आणि। ऋत्विक आणि जणे जणे बरिला यज्ञर कारणे। त्रिपुर जय नाम क्रतु कला अमर जय हेतु। ब्राह्मणे मिलिबे दवाके मार्जन कले एके एके। त्रिलोक मध्ये राजा एक ए भावे कले अभिषेक। सुवर्ण रथ मंत्र तेजे बाहर हेला अग्नि माझे। हरित वर्ण अश्व ज्योति जेसने रवि रथ गति। गगन मार्गे रथ साजे सुवर्ण सिंह थाई ध्वजे। हेम निर्मित धनु तुणे अभेद कवच भूषणे। अम्लान पद्ममाला पुणी गळे प्रह्लाद देलाणि। भृगु जे शंख देले करे जे नादे त्रिभुवन पूरे। विप्रे अशीष मंत्र बळे स्वस्ति वाचन सुमंगळे। विप्रंकु प्रदक्षिण करी रोमांच गात्रे मोद भरी। प्रह्लाद पादे प्रणमित बळि आरोही दिव्य रथ। माळा कवच कळे बरे धनु खड़ग सोहे करे। रत्न केयूर बाहु मूळे विराजे मुकुट कुंडळे। से बळि रथ मध्य ଉଭେବସୀ ଅନଳ ତେଜ ପ୍ରାୟ ଦିଶି ଅଷ୍ଟ ଐଶ୍ୱର୍ଯ୍ୟ ବଳ ତେଜେ ଅସୁର ବଳ ମଧ୍ୟ ରାଜେ ହେମନ୍ତ ଦୈତ୍ୟ ବଳ ଘେନି ଚଳନ୍ତେ କମ୍ପଇ ମେଦିନି ସକଳେ ହୋଇ ଏକ ମନ ଦିଶେ କି ପିବେ ଗଗନ ଅସୁର ସେନାରଥେ ବସି ଧାଇଁଲେ ଗଗନ ଗରାସି ଚଳନ୍ତେ କମ୍ପେ ଦଶ ଦିଶ କେଶହୁ ଅସୁରଙ୍କ ତ୍ରାସ ମିଳିଲେ ଇନ୍ଦ୍ରର ଭୁବନେ ସକଳେ ବିଧିର ବିଧାନେ ନନ୍ଦନ ବନେ ପନ୍ତି ପନ୍ତି କଳ୍ପ ପାଦପେ ବିରାଜନ୍ତି ବିହଙ୍ଗ ମିଥୁନେ ନାଚନ୍ତି ମତ କୋକିଳେ ରାବଜନ୍ତି ହଂସ ସାରସ ଚକ୍ରବାକ କାରଣ୍ଡବ ଆଦି ଡାହୁକ ପଲ୍ଲବ ଫଳ ପୁଷ୍ପ ଭରେ ପାଦପେ ଲୋଟନ୍ତି ଭୂମିରେ ନଳିନୀ ବନ ମନୋହର ସୁର କାମିନୀ କ୍ରୀଡ଼ା ଘର ସୁସଞ୍ଚ ପରୀକ୍ଷା ଯେ ସନ ଆକାଶ ଗଙ୍ଗାରେ ଭୂଷଣ ପାଚେରୀ ଦିଶେ ଅଗ୍ନିବର୍ଣ୍ଣ ଅଟାଳି ଭେଦିଛି ଗଗନ ଦ୍ୱାରେ କବାଟ ହେ ମମୟ ଦେଖନ୍ତା ପ୍ରାଣୀ ମନ ମୋହେ ପଟିକମୟ ପୁର ଦ୍ୱାର ଜେହ୍ନେ ବି ରାଜେ ନିଶା କର କେ କହୁ ରୂପରାଶି ସୀମା ଯାହା ଗଢ଼ିଲା ବିଶ୍ୱକର୍ମା ସଭା ଚତ୍ୱର ପଥ ସୋହେ ତପସ୍ୱୀ ଜନ ମନ ମୋହେ ଅପୂର୍ବ ବିମାନ ସମୂହେ ମଣି ନିର୍ମିତ ଝରା ସୋହେ ପ୍ରବାଳ ବେଦିକା ବିରାଜେ ମଣି ଶୋଭିତ ମହାତେଜେ ଦିବ୍ୟ କାମିନୀ ଗଣ ଜହି ନବ ବୟସୀ ରୂପ ବହି ଶ୍ୟାମ ବିରଜ ବସ୍ତ୍ର ଯୁତ ଜହି ଚଳନ୍ତି ଯୁଥ ଯୁଥ ଶୋଭା ଦିଶନ୍ତି ନାନା ବର୍ଣ୍ଣେ ପ୍ରଦୀପ ଶିଖା ଅଗ୍ନି ଜେହ୍ନେ କବରୀ ବନ୍ଧେ ଭୃଙ୍ଗ ମାଳା ଅମର ପ୍ରସୂନ ମେଖଳା ନାନା ସୁଗନ୍ଧ ଲେପ ଦେହେ ପ୍ରମୋଦେ ମୋଦ ବାୟୁ ବହେ ସୁବର୍ଣ୍ଣ କାନ୍ଥେ ଜଳା ରନ୍ଧ୍ରେ ମୋହେ ଅଗରୁ ଧୂପ ଗନ୍ଧେ ମାର୍ଗେ ସୁଗନ୍ଧ ଧୂପ ଧୂଆଁ ମଧ୍ୟ ଚଳନ୍ତି ସୁର ପ୍ରିୟା ପାଣ୍ଡୁର ଦିଶେ ପନ୍ତି ପନ୍ତି ଭୂମଣ୍ଡଳ ସଞ୍ଚରନ୍ତି ମଣିମଣ୍ଡିତ ହେମକାନ୍ତେ ଛାୟା ଦିଶନ୍ତି ମାର୍ଗେ ଯାନ୍ତେ ଜଗତି ଅଟାଳି ସୁସଞ୍ଚେ ପତାକା ସୋହେ ଅତି ଉଚ୍ଚେ ମୟୂର ପାରାବତ ନାଦେ ସଙ୍ଗୀତ ମଙ୍ଗଳ ସବଦେ ମୃଦଙ୍ଗ ଶଙ୍ଖ ଭେରି ନାଦ ତାଳ ମୁରଲି ବୀଣା ବାଦ୍ୟ ତାଣ୍ଡବେ ନାନା ବାଦ୍ୟ ସୋହେ ଗୀତ ପ୍ରବନ୍ଧେ ମନ ମୋହେ ଯେ ପୁର ଭୋଗେ ତପଦାହି ପାପିଷ୍ଠେ ନ ପାରନ୍ତି ଯାଇ ଭୂତ ସନ୍ତାପୀ ଖଳ ଜନେ ସୁଜନେ ପିଡ଼ନ୍ତି ଅଜ୍ଞାନେ ଷଠ ହୃଦୟ କାମୀ ଲୋଭି ଯେ ଚିତ୍ତେ ପର ହିଂସା ଭାବି ସେ କାହିଁ ଯିବେ ସେ ଭୁବନେ ଯାହା ଚିନ୍ତନ୍ତି ଯୋଗୀ ଜନେ ଏମନ୍ତେ ପୁରେ ରାତ୍ର କାଳେ ବଳି ମିଳିଲା ବାହୁବଳେ ବେଗେ ରୁନ୍ଧିଲା ଅଷ୍ଟ ଦିଗ କେଶହୁ ଅସୁରଙ୍କ ବେଗ ଭୂମି ଗଗନ ଅନ୍ତରାଳେ ବାକ୍ୟନ ଶୁଭଇ ଚହଳେ ଶୁକ୍ରର ଶଙ୍ଖ କରେ ଘେନି ବଳି କରଇ ଘୋର ଧ୍ୱନି ହରିହରି ବୋଲ ସବଦେ। ଭୁବନ କମ୍ପିଲା ଶେରବେ ଇନ୍ଦ୍ର ଭୟ କଲା ବଳି ଉଦ୍ୟମ ଇନ୍ଦ୍ର ଶୁଣି ସଭୟ ଚିତ୍ତେ ମନେ ଗୁଣି ବିଚାର କଲା ଗୁରୁ ମେଳେ କେମନ୍ତେ ରହିବି ନିଶ୍ଚଳେ ଅସୁରେ ଅମୃତ ନ ପାଇ ସମରେ ମଲେ ରୋଷ ବହି ଶୁକ୍ରର ମୃତ୍ୟୁ ସଞ୍ଜୀବନେ ପ୍ରାଣ ପାଇଲେ ଜାତୁଧାନେ କିବା ଉଦ୍ୟମ ପରିମାଣି ଅଇଲେ ଆମ୍ଭେ ତ ନ ଜାଣି ଭୋଗୁରୁ ନମୁ ତୋର ପାଏ ସ୍ୱର୍ଗେ କେ ମନ୍ତେ ଥିବୁ ଭୟେ ହରି ହରି ବୋଲ କହ କି କରିବୁ ପାଏ ଯାବତର ଜନୀ ନ ପାହେ ଦେଖ ଏହାର ତେଜ ରାଶି ଅଗ୍ନିର ଶିଖା ପ୍ରାୟ ଦିଶି ମୁଖେ କି ଆକାଶ ପିଇବ ତ୍ରିଦଶ ଜିହ୍ୱାରେ ଲେହିବ ଇନ୍ଦ୍ରର ବାକ୍ୟେ ବୃହସ୍ପତି ଇନ୍ଦ୍ର କୁଶଳ ମନେ ଚିନ୍ତି ବୋଲନ୍ତି ଶୁଣ ସୁରପତି ବେଗେ ଛାଡ଼ ବାରସ୍ପତି ଶୁକ୍ର ଯେ ଅସୁରଙ୍କୁ ତାରି ଚିତେ ପ୍ରତିଜ୍ଞା ଅଛି କରି ସଂକଳ୍ପ କରି ପୁରୋହିତେ ଯଜ୍ଞ କଳ୍ପିଲା ଇନ୍ଦ୍ର ଜିତେ ତାହାର ମନ୍ତ୍ର ବଳ ତେଜେ ତୁ କାହିଁ ଥିବୁ ଦେବରାଜେ ଜୀବନେ ଯେବେ ଅଛି କାର୍ଯ୍ୟ ବେଗେ ଅମରାବତୀ ତେଜ ମୁଁ ଏହା ଜାଣେ ଯୋଗ ଧ୍ୟାନେ ବଳି ଯେ ଶୁକ୍ରର ବଚନେ ଘୋର ସମରେ ତୋତେ ଜିଣି ତିନି ଭୁବନେ ବୀରମଣି ରାଜା ହୋଇବ ଯଜ୍ଞ ବଳେ ତୁ ଏବେ ରହ ଜାନି ରୋଳେ ହରିଙ୍କି ପସ ଯାସରଣ ତୋତେ ରଖିବେ ନାରାୟଣ କାଳର ବସେ ବଞ୍ଚ ଏବେ ଚିନ୍ତି ଶ୍ରୀହରି ପାଦ ଭାବେ ଯାବତ ବଳି ତେଜ ନାସେ ତାବତ ରହ ବନବାସେ ଦୁର୍ଗମେ କାମ ରୂପେ ଚର ଜହି ପର୍ବତ ବନ ଘୋର ହେମନ୍ତ ଗୁରୁ ବାକ୍ୟ ଶୁଣି ଅମୃତ ପ୍ରାୟ ଚିତ୍ତେ ମଣି ମିଳି ସକଳ ଦେବଗଣେ ଭୟ ପଶିଲେ ଘୋର ବନେ ହେମନ୍ତେ ରଜନୀ ପ୍ରଭାତେ ବଳି ଅସୁରଙ୍କ ସମେତେ ବସିଲା ଇନ୍ଦ୍ରର ଆସନେ ଭୃଗୁ ବଚନେ ତୋ ସମନେ ଇନ୍ଦ୍ର ଆସନେ ବସି ତୋ ସେ ତ୍ରିଲୋକ କଲା ଆତ୍ମ ବସେ ସତାଶ୍ୱ ମେଧ ଜାଗ ଫଳେ ସଂସାରେ ଯଶ ଲଭେ ହେଳେ ସୁଜନେ ଏଣେ କର ମତି ତରିବ ବିଷୟ ଦୁର୍ଗତି ମନ ନିବେଶୀ ହରି ପାଦେ ମାୟା ତରିବ ଅପ୍ରମାଦେ ମନ ବଚନେ ଭାବ ଏବେ ତରିବ ବିଷ୍ଣୁ ମାୟା ଯେବେ ବୋଲଇ ଦାସ ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ ଭାବେ ବୋଲଇ ଦାସ ଜଗନ୍ନାଥ ଭାବେ ଭାଷା ପ୍ରବନ୍ଧେ ଭାଗବତ ହରି ହରି ବୋଲ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଅଷ୍ଟମ ସ୍କନ୍ଧେ ବଳିରାଜା ସ୍ୱର୍ଗ ବିଜୟ ନାମ ଚତୁର୍ଦ୍ଦଶ ଅଧ୍ୟାୟ।